ରୂପର ମୂଲ୍ୟ ଗାଳ୍ପିକ ଦୟାନିଧି ମିଶ୍ର ତଦ୍ଗଚ୍ଛ ସିଦ୍ଧ କୁରୁଦେବ କାର୍ଯ୍ୟମ କୁମାର ସମ୍ଭବର ବାଣୀ ଏ ସମ୍ବଲପୁରର ପଶ୍ଚିମ ଦିଗରେ ସହରରୁ ପ୍ରାୟ ଏକ ମାଇଲ ଦୂରରେ ମଦଲିଆ ମୁହାଣ ଏଠାରେ ଗୋଟିଏ ପ୍ରାଚୀନ ମନ୍ଦିର ଅଛି। କଳନାଦିନୀ ଚିତ୍ରୋତ୍ପଳା ମନ୍ଦିରର ଚରଣ ପ୍ରକ୍ଷାଳିତ କରି ଶିଳାବନ୍ଧୁର ମାର୍ଗରେ ଅଗ୍ରସର। ଲୋକେ କହନ୍ତି ମନ୍ଦିରରେ ପ୍ରଚୁର ଧନରତ୍ନ ଓ ଅସ୍ତ୍ରଶସ୍ତ୍ର ଲୁକ୍କାୟିତ ଅଛି। ଏ ଉକ୍ତିର ସତ୍ୟତା ନିରୂପିତ କରିବାକୁ ଆମମାନଙ୍କର ଶକ୍ତି ନାହିଁ। ସେ ଯାହା ହେଉ, ମନ୍ଦିରକୁ ନୀଳମାଧବଙ୍କ ମନ୍ଦିର ବୋଲି କହନ୍ତି। ଏଠାରେ ଦେବପୂଜାର କୌଣସି ଚିହ୍ନ ପରିଲକ୍ଷିତ ହୁଏ ନାହିଁ। ମନ୍ଦିରରେ କୌଣସି ଦେବ ବିଗ୍ରହ ମଧ୍ୟ ନାହିଁ। ମନ୍ଦିରର ଏପରି ନାମକରଣ କିପରି ହେଲା, ପୁରାତତ୍ତ୍ୱ ଜିଜ୍ଞାସୁମାନଙ୍କ ଅନୁସନ୍ଧେୟ। ପୁଣି ଏଠାରେ କୌଣସି ନଦୀର ସଙ୍ଗମସ୍ଥଳ ନଥିଲେ ସୁଦ୍ଧା ସ୍ଥାନଟିର ନାମ ମଦଲିଆ ମୁହାଣ କାହିଁକି ହୋଇଛି? ବୋଧହୁଏ କାଳକ୍ରମେ ସେ ନଦୀ ଲୋପ ପାଇଅଛି, କିମ୍ବା ଦୁର୍ଗରକ୍ଷାର୍ଥେ ସମ୍ବଲପୁରର ନରପତିମାନେ ନଦୀର ଗତିପଥକୁ ପରିବର୍ତ୍ତିତ କରିଥିବେ। ନଦୀର ସଙ୍ଗମ ସୂଚକ ପ୍ରଶସ୍ତତା କେବଳ ମୁହାଣ ନାମର ସାର୍ଥକତା ସମ୍ପାଦନ କରୁଛି। ଜଗତରେ ବିଭବ ହିଁ ସମସ୍ତ ଆକର୍ଷଣର କେନ୍ଦ୍ର। ମନୁଷ୍ୟର ଦୃଷ୍ଟି ଯେପରି ଉର୍ଦ୍ଧ୍ୱକୁ ଚାହିଁ ଚାହିଁ ଉର୍ଦ୍ଧ୍ୱମୁଖୀ ହୋଇଗଲାଣି। ପ୍ରଜା ଜମିଦାରର ଅନୁସରଣ କରୁଛି, ଜମିଦାର ରାଜାର। କିନ୍ତୁ ଲୋକଲୋଚନ ଅଗୋଚରରେ ଯେ କେତେଶହ ପ୍ରାଣୀ ଦୁର୍ବିସହ ଯାତନା ଭୋଗ କରୁଛନ୍ତି, ତାହାର ଖବର କିଏ ରଖୁଛି? ନୀଳମାଧବଙ୍କ ମନ୍ଦିର ଅଧୁନା ଜୀର୍ଣ୍ଣ କଳେବର, ତାର ସେ ପୁରାତନ ଗୌରବ ଆଉ ନାହିଁ। ମନ୍ଦିର ବାଟେ କେତେ ଶତ ଲୋକ ପ୍ରତିଦିନ ଯାତାୟତ କରୁଛନ୍ତି, କିନ୍ତୁ କେହି ଦିନେ ମନ୍ଦିର ଆଡ଼କୁ ମୁହଁ ଫେରାଇ ଦେଖନ୍ତି ନାହିଁ। ମନ୍ଦିରଟି ପୁରାତନର ଗୋଟିଏ ଅଂଶ, ତାହା ବର୍ତ୍ତମାନର କିଛି ନୁହେଁ। କିନ୍ତୁ ଏହାର ଅବସ୍ଥା ଚିରଦିନ ଏପରି ନଥିଲା। ଆମ୍ଭେମାନେ ଯେଉଁ ସମୟର କଥା କହୁଛୁ, ସେ ସମୟରେ ମନ୍ଦିରର ପୁରାଣ ମହିମା ଜଗତକୁ ମୁଗ୍ଧ ଓ ବିସ୍ମିତ କରୁଥିଲା। ବିମଳା ପ୍ରତିଦିନ ସନ୍ଧ୍ୟା ସମୟରେ ମନ୍ଦିରକୁ ଆସେ ଓ ନିଜ ମନକୁ ଗୀତ ଗାଇ ପୁଣି ଚାଲିଯାଏ। ସେଠାରେ ପ୍ରକୃତିର ଚାରୁ ଛବି ଦେଖି, ପ୍ରକୃତିର ସୁମଧୁର ସଙ୍ଗୀତ ଶୁଣି ସେ ସଙ୍ଗୀତମୟ ପ୍ରାଣରେ ନିଜେ ଗୀତ ଗାଏ। ସେ ସଙ୍ଗୀତର ତୁଳନା ଜଗତରେ ବିରଳ। ତାହା ମନ୍ଦାକିନୀର ସ୍ୱଚ୍ଛ ଶ୍ରୋତ ସଦୃଶ ଆକାଶ ବକ୍ଷରେ ମୃଦୁମନ୍ଦ ଭାବରେ ନୃତ୍ୟ କରେ। ଆଜି ଜ୍ୟେଷ୍ଠ ପୂର୍ଣ୍ଣିମା, ପୂର୍ଣ୍ଣଚନ୍ଦ୍ର ପ୍ରାଚୀ ଲଲାଟରେ ଚନ୍ଦନ ବିନ୍ଦୁ ରୂପେ ବିରାଜିତ ହୋଇ ସୁଧାମୟ ଜ୍ୟୋତ୍ସ୍ନାରେ ଜଗତକୁ ସିକ୍ତ କରିଛନ୍ତି। ଆକାଶର ସ୍ଥାନେ ସ୍ଥାନେ କ୍ଷୁଦ୍ର ମେଘଖଣ୍ଡ, ନଭପ୍ରାଙ୍ଗଣରେ ଚନ୍ଦ୍ର ଏହି ମେଘଗୁଡ଼ିକ ସଙ୍ଗେ ଲୁଚକାଳି ଖେଳ ଖେଳୁଅଛି। ଏପରି ଆନନ୍ଦ ଓ ନିରାନନ୍ଦର ସନ୍ଧି ସମୟରେ ଏ ନିର୍ଜନ ସ୍ଥଳରେ ବିମଳା ନୀଳମାଧବ ମନ୍ଦିରରୁ ବହିର୍ଗତ ହୋଇ ସୋପାନବଳୀ ଉପରେ ଯାଇ ବସିଲା। ବିମଳାର ବୟସ 14, ପରିଧେୟ ଗୋଟିଏ ନୀଳରଙ୍ଗର ଶାଢ଼ୀ, ନାସିକାରେ ଦଣ୍ଡି ଏବଂ ହସ୍ତରେ ସ୍ୱର୍ଣ୍ଣ ବଳୟ। ତାହାର କାନ୍ତି ଚମ୍ପକ ପୁଷ୍ପ ସଦୃଶ ବେଣୀ ଅସଂଯତ। ନୈଶ ସମୀର ବିମଳାର କପାଳ ନ୍ୟସ୍ତ ଅଳକ ସଙ୍ଗେ ନୃତ୍ୟ କରି ତାହାର ମୁଖକୁ ମେଘ ଦ୍ୱାରା ଅର୍ଦ୍ଧଲୁକ୍କାୟିତ ଚନ୍ଦ୍ରମାର କାନ୍ତିରେ ବିଭୂଷିତ କରୁଛି। ବିମଳାର ମନ ଆଜି ଚିନ୍ତାମଗ୍ନ, ମୁଖ ଗମ୍ଭୀର। ସେ ଯେପରି କାହାକୁ ଖୋଜୁଛି କିନ୍ତୁ ପାଉନାହିଁ। ସେ ହସ୍ତ ପରେ ଗଣ୍ଡଦେଶ ନ୍ୟସ୍ତ କରି ଆକାଶର ଚନ୍ଦ୍ର ଆଡ଼କୁ ଚାହିଁଲା। ଚନ୍ଦ୍ରର ଲୁଚକାଳି ଖେଳ ଦେଖି ମନ ମଧ୍ୟରେ କଣ ଭାବି ଗୀତ ଗାଇବାକୁ ଲାଗିଲା। କରଖିମ୍ପା ପ୍ରବଞ୍ଚନା ଆହେ ଶଶଧର, ସୁଧାର ଆକାର ଶୁଣ ବାରେ ମୋ ପ୍ରାର୍ଥନା। ସରୋବର ବକ୍ଷେ ନୀର ଆସନେ, ଖେଳେ କୁମୁଦିନୀ ମନ୍ଦ ପବନେ, ଲୁଚକାଳି ଖେଳେ ମାତି ଅବହେଳେ, ଦେଉଛ କିମ୍ପା ଯାତନା। ତବ ଆଲିଙ୍ଗନ ସୁଧା ନିର୍ଛର ଅଟେ କୁମୁଦିନୀ ହୃଦ ସମ୍ବଳ, କାଦମ୍ବିନୀ କୋଳେ ଲୁଚି ଅନ୍ତରାଳେ, ନ ଲୁଚାଅ ସେ ଜୋଛନା। କରୁଛି ମିନତି କୁମୁଦ ବନ୍ଧୁ, ଦେଖାଅ ନିର୍ମଳେ ବଦନ ମଧୁ, ସୁଧା ପାରାବରେ ଭାସି ପ୍ରେମ ଭରେ, ଲଭିବ ଧନୀ ସାନ୍ତ୍ୱନା। ସ୍ୱରଲହରୀ ବନ୍ଦ ହୋଇଗଲା, କିନ୍ତୁ ବିମଳାର ପ୍ରାଣ ଅଧୁନା ସଙ୍ଗୀତମୟ। ସଙ୍ଗୀତ ବନ୍ଦ ହେଲେ ସୁଦ୍ଧା ଜଗତ ତାକୁ ସଙ୍ଗୀତମୟ ଦିଶିବାକୁ ଲାଗିଲା। ରଜନୀର ନିସ୍ତବ୍ଧତା କେଉଁଆଡ଼େ ଉଭେଇ ଗଲା। ଜଗତର ଅଜ୍ଞାନତାରେ, ନିସ୍ତବ୍ଧତାର ଅଜ୍ଞାନତାରେ ଧରଣୀ ବନ୍ଧରେ ସୁମଧୁର ସଙ୍ଗୀତ ରାଜ୍ୟ ପ୍ରତିଷ୍ଠିତ ହେଲା। ବିମଳ ଆବେଗରେ ଉଚ୍ଛ୍ୱାସରେ ଆତ୍ମବିସ୍ମୃତ ହୋଇ ନିବିଷ୍ଟ ଚିତ୍ତରେ ମହାନଦୀ ବକ୍ଷରେ ଜ୍ୟୋତ୍ସ୍ନାର ସୁମଧୁର ଲାସ୍ୟ ଦେଖିବାକୁ ଲାଗିଲା। କିନ୍ତୁ ଏ କଣ, ତା ମନ ଏପରି କାହିଁକି? ଏ କାହାର ପାଦ ଶବ୍ଦ, ଏ କାହାର ଉଷ୍ଣ ନିଶ୍ୱାସ? ବିମଳା ପଛକୁ ଫେରି ଅନାଇଲା। କି ସୁନ୍ଦର ଯୁବା ମୂର୍ତ୍ତି, ଯେପରି ନୀଳ ବ୍ୟୋମପଟରେ ଚିତ୍ରିତ ତରୁଣ ଅରୁଣ ମୂର୍ତ୍ତି। ସେ ମୂର୍ତ୍ତି ଦେଖି ବିମଳା ମୁଗ୍ଧ ହୋଇଗଲା। ତାର ନୟନ ସମକ୍ଷରେ ଯେପରି ସୌନ୍ଦର୍ଯ୍ୟ ଭଣ୍ଡାରର ସର୍ବଶ୍ରେଷ୍ଠ ମଣି ପ୍ରତିଭାତ ହେଲା। ସେ ଯୁବକଙ୍କ ନିକଟକୁ ଯାଇ କମ୍ପିତ କଣ୍ଠରେ କହିଲା, ଆଜି ଯାଏଁ ତୁମର ଶାରୀରିକ ଦୁର୍ବଳତା ଯାଇନାହିଁ, ତାପରେ ପୁଣି ଏତେ ପରିଶ୍ରମ, ମୋରାଣ ଦେହରେ ବଳ ହେବା ଯାଏ ଆଉ ରାତ୍ରି ଏପରି ବୁଲ ନାହିଁ। ବିମଳାର କଥା ଶୁଣି ଯୁବକର ସମଗ୍ର ଶରୀର କଣ୍ଟକିତ ହୋଇଗଲା। ବିମଳାର ଅଜ୍ଞାନତରେ ତାଙ୍କର ନୟନ କୋଣରେ ଅଶ୍ରୁକଣା ବିଲୀନ ହୋଇଗଲା। ସେ ତାର ହସ୍ତ ଧରି କହିଲେ, କାହିଁକି ବିମଳା, ମୋର ଦେହ ତ ବେଶ ସବଳ ହେଲାଣି। ଆଜି ସଞ୍ଜବେଳେ ମହାନଦୀ ଆରପାରରେ ଗୋଟିଏ ନିଆହୁଳା ଦେଖାଯାଉଥିଲା, ସେଠାକୁ ଯାଇ ଦେଖେ ତ ମରହଟ୍ଟାମାନେ ଦଳବଳ ବାନ୍ଧି ଆସିଛନ୍ତି। ସେଦିନ ନାନା ସାହେବ ବୋସଲା ଯେଉଁ ଅପମାନ ପାଇଥିଲେ, ତହିଁର ପ୍ରତିଶୋଧ ନେବା ପାଇଁ ଏ ଆୟୋଜନ। ମୁଁ ଏଇକ୍ଷଣି ଦୁର୍ଗକୁ ଯାଇ ଏ ସମ୍ବାଦ ଦେବି। ଯୁବକ ନୀରବ ହେଲେ। ଯୁବତୀଠାରୁ ଉତ୍ତର ପ୍ରତ୍ୟାଶା କରି ତା ମୁଖକୁ ଅନାଇବାକୁ ଲାଗିଲେ। ଅଶ୍ରୁସିକ୍ତ ଲୋଚନା ବିମଳା ରୁଦ୍ଧକଣ୍ଠରେ କହିଲା, କିନ୍ତୁ ତୁମ ଦେହ ଯେ ଭଲ ହୋଇନାହିଁ। ଯୁବକ କହିଲେ, ଦେହ ପାଇଁ ଏତେ ଚିନ୍ତା କାହିଁକି ବିମଳା, ଯଦି ଦରକାର ହୁଏ ଯୁଦ୍ଧକ୍ଷେତ୍ରକୁ ଯିବାକୁ ହେବ। ବିମଳାର ଜ୍ୟୋତ୍ସ୍ନା ପ୍ରତିଫଳିତ ଅଶ୍ରୁସିକ୍ତ ଗଣ୍ଡ ପ୍ରତି ଯୁବକଙ୍କ ଦୃଷ୍ଟି ପଡ଼ିଲା। ତାଙ୍କର ହସ୍ତ ଶିଥିଳ ହୋଇଗଲା। ସେ ଆଉ ବିମଳାର ହସ୍ତ ଧରିପାରିଲେ ନାହିଁ। ବିମଳା ନୀରବରେ କ୍ରନ୍ଦନ କରିବାକୁ ଲାଗିଲା। ଏ ସମୟରେ ଯଦି ଆକାଶର ତାରକା ଖଚିତ ଚାରୁ ଚନ୍ଦ୍ରାତପ ଭାଙ୍ଗିଯାଇ ଯୁବକଙ୍କର ମସ୍ତକ ଉପରେ ପଡ଼ିଥାନ୍ତା, ତାହେଲେ ସେ ତିଳେମାତ୍ର ଦୁଃଖିତ ହୋଇନଥାନ୍ତେ। କିନ୍ତୁ ବିମଳାର ହୃଦୟର ଆବେଗ ଦେଖି ସେ ସମ୍ଭାଳି ପାରିଲେ ନାହିଁ। ତାଙ୍କ ଚକ୍ଷୁ ମଧ୍ୟ ଲୋତକପୂର୍ଣ୍ଣ ହୋଇଗଲା। ପରେ ବହୁ କଷ୍ଟରେ ଆତ୍ମଗୋପନ କରି କହିଲେ, ଛି ବିମଳା, ଦେଶର ଶତ୍ରୁକୁ ଦାଣ୍ଡ ଦୁଆରେ ଦେଖି ଏପରି କଥା କହୁଛ। ବିମଳା ମସ୍ତକ ଉତ୍ତୋଳନ କରି ତୀର ଦୃଷ୍ଟିରେ ଯୁବକଙ୍କ ମୁଖକୁ ଅନାଇଲା। ତାହାର ମୁଖର ରଙ୍ଗ ଅଧୁନା ପରିବର୍ତ୍ତିତ, ନୟନ ଅଶ୍ରୁ ବିମୁକ୍ତ। ସେ ଯୁବକଙ୍କ ହସ୍ତକୁ ବାରମ୍ବାର ଚୁମ୍ବନ କରି କହିଲା, ଦେଶର କାର୍ଯ୍ୟ ଦେବତାଙ୍କର କାର୍ଯ୍ୟ, ମୁଁ ବାଧା ଦେବି ନାହିଁ, ଯାଅ। କିନ୍ତୁ ବିମଳାର କଣ୍ଠରୁଦ୍ଧ ହୋଇଗଲା, ତା ମୁଖରୁ ଆଉ କଥା ବାହାରିଲା ନାହିଁ। ଯୁବକ ସହାସ୍ୟ ବଦନରେ କହିଲେ, ଯଦି ଈଶ୍ୱରଙ୍କର ଇଚ୍ଛା ହୁଏ ତେବେ ନିଶ୍ଚୟ ଦେଖା ହେବ। ଏହା କହି ସେ ବିମଳାଠାରୁ ବିଦାୟ ନେଇ ବୃକ୍ଷାନ୍ତରାଳରେ ଅଦୃଶ୍ୟ ହୋଇଗଲେ। ଗଳ୍ପର ଦ୍ୱିତୀୟ ପରିଚ୍ଛେଦ, ବିଶ୍ୱାସଘାତକ। ଇତି ରାତ୍ରି ନିର୍ଜନରେ ପରପୁରୁଷ ସଙ୍ଗେ, ଛି ବିମଳା। ବିମଳା ପଛକୁ ଅନାଇ ଦେଖିଲା, ଆଉ ଜଣେ ଯୁବକ ଛିଡ଼ା ହୋଇ ତାକୁ ଏପରି କହୁଛନ୍ତି। ଯୁବକଙ୍କୁ ଚିହ୍ନିବା ପାଇଁ ବିମଳାର ବେଶି ବିଳମ୍ବ ହେଲା ନାହିଁ। ସେ ଶୈଶବରୁ ପିତୃମାତୃହୀନ, ସମ୍ବଲପୁର ରାଜ୍ୟର ସ୍ୱାଧୀନ ନରପତି ଜୟନ୍ତ ସିଂହଙ୍କର ସେନାପତି ବୀରେଶ୍ୱର ସିଂହଙ୍କର ଲାଳନ ପାଳନରେ ବର୍ଦ୍ଧିତା ହୋଇ ଭକ୍ତିଭାଜନ ପିତା ଏବଂ ସ୍ନେହମୟୀ ମାତାଙ୍କୁ ସୁଦ୍ଧା ଭୁଲି ଯାଇଥିଲା। ବୀରେଶ୍ୱର ତାହାର ପିତା ଓ ମାତା ଦୁଇଙ୍କର ସ୍ଥାନ ଅଧିକାର କରିଥିଲେ। ସେ ତାକୁ ନିଜ ଝିଅଠାରୁ ବଳି ସ୍ନେହ କରୁଥିଲେ। ବିମଳା ମଧ୍ୟ ବୀରେଶ୍ୱରଙ୍କ ପରିବାରକୁ ନିଜର ପରିବାର ବୋଲି ଭାବୁଥିଲା। ବୀରେଶ୍ୱରଙ୍କ ଏକମାତ୍ର ପୁତ୍ର ଉଦିତ ପ୍ରତାପ ସିଂହଙ୍କୁ ସେ ନିଜର ଅଗ୍ରଜ ପ୍ରାୟ ଭକ୍ତି କରୁଥିଲା। ଉଦିତ ପ୍ରତାପଙ୍କ କଥା ଶୁଣି ତାଙ୍କ ନିକଟକୁ ଯାଇ କହିଲା, ଦାଦା, ବାପା ତ କହିଛନ୍ତି ରାତ୍ରି କେବେ କିପରି ଏଠାକୁ ଆସୁଥିବୁ ବୋଲି। ମୁଁ ମନରେ କଷ୍ଟ ଥିଲେ ମୁଁ ଏଠାକୁ ଆସି ଗୀତ ଗାଏ, ଗୀତ ଗାଇ ଗାଇ ତାପିତ ପ୍ରାଣକୁ ଶୀତଳ କରେ। ତୋ ଦୁଃଖିନୀ ଭଉଣୀ ଉପରେ କାହିଁକି ରାଗୁଛୁ? କିନ୍ତୁ ପରପୁରୁଷ ସଙ୍ଗେ? ଏହା କହି ଉଦିତ ପ୍ରତାପ ଜିଭ କାମୁଡ଼ି ବିମଳାର ମୁଖ ଆଡ଼କୁ ଅନାଇଲେ। ଲଜ୍ଜାରେ ବିମଳାର ମୁଖ ତଳକୁ ହୋଇଗଲା। ଉଦିତ ପ୍ରତାପ ପୁନରାୟ କହିଲେ, ବିମଳା, ତୋର ପିଲାଳିଆ ସ୍ୱଭାବ କେବେ ଛାଡ଼ିଲୁ ନାହିଁ, ତୁ ବଡ଼ ହେଲୁଣି, ସଂସାରର ଗତିରୀତି ସବୁ ଦେଖୁଛୁ। ତୋର ଏ ବୟସରେ ଅନ୍ୟ ଲୋକଙ୍କ ସଙ୍ଗେ ନିର୍ଜନରେ କଥାବାର୍ତ୍ତା ହେବା ଠିକ୍ ନୁହେଁ, କିନ୍ତୁ ପ୍ରସନ୍ନ କୁମାର ଯେ ମୋ ପିଲାବେଳର ସଙ୍ଗୀ, ତାଙ୍କ ସଙ୍ଗେ ଏକାନ୍ତରେ କଥାବାର୍ତ୍ତା କଲେ ଦୋଷ କ'ଣ? ସେ ତୋର ପିଲାବେଳର ସାଥୀ ହୋଇପାରନ୍ତି, ପିଲାବେଳେ ସେସବୁ ଶୋଭା ପାଉଥିଲା, ଆଜି ତୋର ଏ ଆଚରଣ ଶୁଣିଲେ ବାପା କ'ଣ କହିବେ? ଛି ଦାଦା, ତୁ କ୍ଷତ୍ରିୟ ଯୁବକ ହୋଇ ଏମିତି କହୁଛୁ? ନା ବିମଳା, ତୁ ଏପରି କଲେ ମୋ ମନରେ କଷ୍ଟ ହେବ। ପ୍ରସନ୍ନ କୁମାରଙ୍କ ଚରିତ୍ର ଭଲ ନୁହେଁ, ଅସଚରିତ୍ର ଲୋକଙ୍କ ସଙ୍ଗେ ତତେ ଦେଖିଲେ ମୁଁ ରାଗିବି। ପ୍ରସନ୍ନ କୁମାର ବିମଳାର ଅନ୍ତରଙ୍ଗ ପ୍ରତିବେଶୀ, ପିଲାଟି ଦିନରୁ ଦୁହେଁ ଏକା ସାଙ୍ଗରେ ଖେଳୁଥିଲେ, ଦୁହିଁଙ୍କ ଦୁଃଖରେ ଦୁଃଖୀ ଓ ସୁଖରେ ସୁଖୀ ହେଉଥିଲେ। ଦୁହେଁ ଗୋଟିଏ ବୃନ୍ତର ଯୁଗଳ ପୁଷ୍ପ ସଦୃଶ ଶୋଭା ପାଉଥିଲେ, ଦୁହିଁଙ୍କ ପ୍ରାଣ ମନ ଏକ ଥିଲା। ପ୍ରସନ୍ନ କୁମାରଙ୍କର ନିନ୍ଦା ଶୁଣି ବିମଳା ମନରେ କଷ୍ଟ ହେଲା। ସେ ଉଦିତ ପ୍ରତାପଙ୍କ ଉଦ୍ଦେଶ୍ୟ ବୁଝିପାରିଲା। ଉଦିତ ପ୍ରତାପ ବିମଳାର ସୌନ୍ଦର୍ଯ୍ୟ ମୁଗ୍ଧ, ତାର ପ୍ରଣୟ ପ୍ରାର୍ଥୀ। ବିମଳା ତାଙ୍କୁ ଅନେକ ଥର ବୁଝାଇ କହିଥିଲା, ତାଙ୍କୁ ଭଗିନୀର ସ୍ନେହ ଦୟା ଭକ୍ତି ଅର୍ପଣ କରିଥିଲା। କିନ୍ତୁ ଉଦିତ ପ୍ରତାପ ତହିଁରେ ସନ୍ତୁଷ୍ଟ ନ ହୋଇ ତା ହୃଦୟ ରାଜ୍ୟରେ ରାଜା ହେବାକୁ ଇଚ୍ଛା କରିଥିଲେ। ତାଙ୍କ ଅଭିଳାଷ ସିଦ୍ଧି ପଥରେ ପ୍ରସନ୍ନ କୁମାରଙ୍କୁ ପ୍ରଧାନ ଅନ୍ତରାୟ ଭାବି ତାଙ୍କ ବିରୁଦ୍ଧରେ ନାନା ମିଥ୍ୟାପବାଦ ରଟନା କରି ବିମଳା ସଙ୍ଗେ ତାଙ୍କ ଦେଖା ସାକ୍ଷାତ ସେ ବନ୍ଦ କରିଦେଲେ। ଦଗ୍ଧ ହୃଦୟ ବିମଳା ମନ୍ଦିରକୁ ପ୍ରତିଦିନ ଗୀତ ଗାଇବା ଛଳରେ ଆସି ପ୍ରସନ୍ନ କୁମାରଙ୍କ ସଙ୍ଗେ ଦେଖା କରିଯାଏ। ଏକଥା ମଧ୍ୟ ଉଦିତ ପ୍ରତାପଙ୍କୁ ଅସହ୍ୟ ହୋଇପଡ଼ିଲା। ସେମାନଙ୍କର ସେ ମଧୁର ଆଳାପ ପରସ୍ପର ହୃଦୟ ଦ୍ୱାର ଉଦ୍ଘାଟନ ବନ୍ଦ କରିବା ସକାଶେ ସେ ଚେଷ୍ଟା କରିବାକୁ ଲାଗିଲେ। ଆଜି ତାଙ୍କ ମୁଖରୁ ଏ ଅସଙ୍ଗତ କଥା ଶୁଣି ବିମଳା କହିଲା, ଦାଦା ମୁଁ ନାନା ଦୋଷରେ ଦୋଷୀ ହୋଇପାରେ, କିନ୍ତୁ ପ୍ରସନ୍ନ କୁମାର ନିର୍ଦ୍ଦୋଷ, ମୁଁ ତାଙ୍କୁ ଭଲ କରି ଜାଣେ। ଯଦି ମୋତେ ଭଉଣୀ ବୋଲି ସ୍ନେହ କରୁ ତେବେ ଏପରି କଥା କେବେ ହେଲେ କହିବ ନାହିଁ। ମୁଁ ପୁଣି କହୁଛି, ପ୍ରସନ୍ନ କୁମାର ଅସଚରିତ୍ର, ବାପା ମଧ୍ୟ ଏକଥା ଜାଣନ୍ତି। ବାପାଙ୍କ ଆଦେଶ ମତେ ମୁଁ ଏଠାକୁ ଆସିଛି, ଆଉ ଏଣିକି ତୁ ଘରୁ ବାହାରି ପାରିବୁ ନାହିଁ। ଉଦିତ ପ୍ରତାପଙ୍କ କଥା ଶୁଣି ବିମଳା ଦଳିତା ଫଣିଣୀ ସଦୃଶ କ୍ରୋଧରେ ଜର୍ଜରିତ ହୋଇଗଲା। ସେ ତାଙ୍କ କୁଟ ବୁଝିପାରିଲା। ଅବଳା ନାରୀ ତଳକୁ ମୁହଁ କରି କାନ୍ଦିବାକୁ ଲାଗିଲା। ବିମଳାର ଏ ଅବସ୍ଥା ଦେଖି ଉଦିତ ପ୍ରତାପଙ୍କ ନୟନ କୋଣରେ ଈଶତ ଆନନ୍ଦରେଖା ଫୁଟି ଉଠିଲା। ତାଙ୍କ ଓଷ୍ଠ ପ୍ରାନ୍ତରେ କୁଟିଳ ହାସ୍ୟର ଜ୍ୟୋତି ପ୍ରକଟିତ ହୋଇ ପରମୁହୂର୍ତ୍ତରେ ବିଲୀନ ହୋଇଗଲା। ବିମଳାକୁ ଚତୁର୍ଦିଗ ଘୋର ତମସାଚ୍ଛନ୍ନ ପ୍ରତୀତ ହେଲା। ସେ କମ୍ପିତ କଣ୍ଠରେ କହିଲା, ଦାଦା ତୋର ଏସବୁ କୁଟ କଥା, ମୁଁ ତତେ ଭଗିନୀର ହୃଦୟ ସର୍ବସ୍ୱ ଅର୍ପଣ କରିସାରିଛି, ଏଥିରୁ ତୁ ବେଶୀ ଆଉ କିଛି ପାଇପାରିବୁ ନାହିଁ। ତୁ ମୋତେ ବାନ୍ଧିପାରୁ, କିନ୍ତୁ ମୋ ହୃଦୟକୁ ବାନ୍ଧିପାରିବୁ ନାହିଁ, ଈଶ୍ୱର ଅଛନ୍ତି। ଏହା କହି ସେ ଦ୍ରୁତ ପଦକ୍ଷେପରେ ସେଠାରୁ ଚାଲିଗଲା। ବିମଳାର ଭାବ ଦେଖି ଉଦିତ ପ୍ରତାପ ପ୍ରମାଦ କଣିଲେ, ପାଳିତା କନ୍ୟାର ପୁଣି ଏତେ ଆସ୍ପର୍ଦ୍ଧା, ହୀରାଖଣ୍ଡ ଛତ୍ରପତି ମହାରାଜଙ୍କ ସେନାପତି ପୁତ୍ରକୁ ଖାତିର କରି ନାହିଁ। କ୍ରୋଧରେ ତାଙ୍କର ମୁଖ ଲାଲ ହୋଇଗଲା। ଦଶନରେ ଅଧର ଚାପି ବିମଳାର ଏ ଆଚରଣର ପ୍ରତିଶୋଧ ନେବା ନିମନ୍ତେ ସେ ବିମଳାର ଅନୁସରଣ କଲେ। ଗଳ୍ପର ତୃତୀୟ ପରିଚ୍ଛେଦ କ୍ଷୁଦ୍ର ମେଘ। ଏ କେତେଦିନ ହେଲା ବିମଳାର ମନରେ ଜମା ସୁଖ ନାହିଁ। ଉଦିତ ପ୍ରତାପଙ୍କ କଟୁକ୍ତି, ତୁ ଆଉ ଘରୁ ବାହାରି ପାରିବୁ ନାହିଁ, ସର୍ବଦା ତା କର୍ଣ୍ଣଗହ୍ୱରରେ ପ୍ରତିଧ୍ୱନିତ ହେଉଛି। ସରଳା ବାଳିକାର ସ୍ୱାଧୀନ ମତ ଉପରେ ଅତ୍ୟାଚାର ବିମଳା ଉଦିତ ପ୍ରତାପଙ୍କୁ ସ୍ପଷ୍ଟ ରୂପେ କହିଛି ଯେ ସେ ତାଙ୍କର ପ୍ରଣୟକାଂକ୍ଷୀ କଦାପି ନୁହେଁ, ତଥାପି ତାକୁ ଶୃଙ୍ଖଳିତ କରିବା ପାଇଁ ଏ ପ୍ରୟାସ କାହିଁକି। ପୂର୍ବେ ବିମଳା ନିଜ ହସ୍ତରେ ସବୁ ଗୃହକର୍ମ କରୁଥିଲା, କିନ୍ତୁ ଆଉ ଏଣିକି ସେ ଆଡ଼କୁ ସେ ଜମା ମନ ଦେଲା ନାହିଁ। ତାହାର ମାନସ ଚକ୍ଷୁ ସମ୍ମୁଖରେ ପ୍ରସନ୍ନ କୁମାରଙ୍କ ପ୍ରେମମୟୀ ପ୍ରତିମା ଅହରହ ନୃତ୍ୟ କରିବାକୁ ଲାଗିଲା। ସେ ତାଙ୍କୁ ଛାଡ଼ି କିପରି ଆଉ ଅନ୍ୟ ବିଷୟରେ ଭାବିପାରିବ। ତାର ବିମଳ ପ୍ରେମର ପ୍ରବଳ ବନ୍ୟାରେ ସତ ଉଦିତ ପ୍ରତାପ ବାଲିବନ୍ଧ ପ୍ରାୟ ଭାସିଯିବେ। ପ୍ରଥମେ ପ୍ରଥମେ ବିମଳା ମନ ଦୁଃଖରେ ଘର କୋଣରେ ବସି ଭାବନା କରୁଥାଏ। ଭାବି ଭାବି ଲୋତକରେ ଗଣ୍ଡଦେଶ ସିକ୍ତ କରେ। ଭୋଜନରେ କିମ୍ବା ଶୟନରେ ତାର ଆସ୍ଥା ନାହିଁ। ଶରୀର ଦିନକୁ ଦିନ କୃଶ ହେଲାଣି। ତାର ଶାରୀରିକ ଓ ମାନସିକ ପରିବର୍ତ୍ତନ ଦେଖି ପରିବାରର ସମସ୍ତେ ଚିନ୍ତାକୁଳ ହୋଇପଡ଼ିଲେ। ତାକୁ ସାନ୍ତ୍ୱନା ଦେବା ନିମନ୍ତେ ଅନେକ ଯତ୍ନ କଲେ, କିନ୍ତୁ ସେମାନଙ୍କର ସମସ୍ତ ଚେଷ୍ଟା ବ୍ୟର୍ଥ ହେଲା। ଗୃହ ବର୍ତ୍ତମାନ ତା ପକ୍ଷରେ ଏକ କାରାଗାର, ଏ କାରାଗାରରୁ ମୁକ୍ତି ପାଇଲେ ରକ୍ଷା। କିଛିଦିନ ପରେ ଅକସ୍ମାତ୍ ରାଷ୍ଟ୍ର ହୋଇଗଲା ଯେ ବିମଳା ନିରୁଦ୍ଦିଷ୍ଟା ହୋଇଯାଇଛି। ସେ କେଉଁଠିକି ଗଲା କେହି ଜାଣନ୍ତି ନାହିଁ। ତାକୁ ଖୋଜିବା ପାଇଁ ବୀରେଶ୍ୱର ଚାରିଆଡ଼କୁ ଲୋକ ପଠାଇଲେ, କିନ୍ତୁ ବିମଳାର ସନ୍ଧାନ ମିଳିଲା ନାହିଁ। ରାଜ୍ୟଯାକ ଚାରିଆଡ଼େ ଚହଳ ପଡ଼ିଗଲା। ସମସ୍ତଙ୍କ ମୁଖରେ ବିଷାଦର କାଳିମା। ବୀରେଶ୍ୱରଙ୍କୁ ଆଉ କିଛି ଭଲ ଲାଗୁନାହିଁ। ସଂସାର ତାଙ୍କୁ ବିଷମୟ ଲାଗୁଛି। ବିମଳା ବିଷୟରେ ଅନେକ ଲୋକ ଅନେକ କଥା କହୁଛନ୍ତି। କିଏ କହେ ବିମଳା ପାଣିରେ ବୁଡ଼ି ମରିଛି, ତାହାର ମତ ସମର୍ଥନ କରିବା ସକାଶେ କେହି କହେ ସେ ବିମଳାର ମୃତଦେହ ଦେଖିଛି। ଏହିପରି ନାନା ମୁଖରେ ନାନା କଥା ଶୁଣାଗଲା। ଏ ସମ୍ବାଦ ଉଦିତ ପ୍ରତାପଙ୍କ କାନରେ ପଡ଼ିଲା। ସେ ଅଧୁନା ସମ୍ବଲପୁର ଦୁର୍ଗରେ ଯାଇ ମରଟ୍ଟାମାନଙ୍କ ସଙ୍ଗେ ଭୀଷଣ ଯୁଦ୍ଧରେ ପ୍ରବୃତ୍ତ ଅଛନ୍ତି। କ୍ରମାନ୍ୱୟ 6 ମାସ କାଳ ମରଟ୍ଟାମାନେ ଦୁର୍ଗ ଅଧିକାର କରିବାକୁ ଚେଷ୍ଟା କଲେ, କିନ୍ତୁ ଓଡ଼ିଆମାନଙ୍କ ବୀରତ୍ୱ ସମ୍ଭାଳି ନପାରି ପ୍ରତିଥର ପଛଘୁଞ୍ଚା ଦେବାକୁ ବାଧ୍ୟ ହେଲେ। ଦୁର୍ଗ ମଧ୍ୟରେ ଆଦୌ ପ୍ରବେଶ କରିପାରିଲେ ନାହିଁ। ଏଆଡ଼େ ଉଦିତ ପ୍ରତାପଙ୍କର ପୂର୍ବପରି ଉତ୍ସାହ ନାହିଁ। ଯୁଦ୍ଧ କରିବାକୁ ତାଙ୍କୁ ଆଉ ଭଲ ଲାଗୁନାହିଁ। ତାଙ୍କର ଏପରି ଭାବ ଦେଖି ପ୍ରସନ୍ନ କୁମାର ବ୍ୟଥିତ ହେଲେ। ଈର୍ଷାପରାୟଣ ହୋଇ ଉଦିତ ପ୍ରତାପ ସମରାଙ୍ଗନରେ ପ୍ରସନ୍ନ କୁମାରଙ୍କ କ୍ଷତି କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଭଗବାନ ଏ ବିପଦରୁ ରକ୍ଷା କଲେ। ପ୍ରସନ୍ନ କୁମାର ଏପରି ଦକ୍ଷତାର ସହ ଯୁଦ୍ଧ କରିବାକୁ ଲାଗିଲେ ଯେ ଜୟନ୍ତ ସିଂହ ତାଙ୍କ ରଣକୌଶଳରେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ତାଙ୍କୁ ତୋରଣ ରଖି ସୈନିକମାନଙ୍କର ଅଧିନାୟକ ପଦରେ ନିଯୁକ୍ତ କଲେ। ଏ ଗୁରୁଦାୟିତ୍ୱ ମସ୍ତକରେ ବହନ କରି ସଂସାରର ସମସ୍ତ ଚିନ୍ତା ବୁଲି ପ୍ରସନ୍ନ କୁମାର କର୍ତ୍ତବ୍ୟ ପଥରେ ଅଗ୍ରସର ହେଲେ। କିନ୍ତୁ ପ୍ରସନ୍ନ କୁମାରଙ୍କର ଉନ୍ନତି ଉଦିତ ପ୍ରତାପଙ୍କୁ ଆଦୌ ଭଲ ଲାଗିଲା ନାହିଁ। ପ୍ରସନ୍ନ କୁମାରଙ୍କୁ ଦେଖିଲେ କେଜାଣି କାହିଁକି ତାଙ୍କ ମୁହଁ କ୍ରୋଧରେ ଲାଲ ପଡ଼ିଯାଏ, ତାଙ୍କ ଚକ୍ଷୁରୁ ଅଗ୍ନିର ସ୍ଫୁଲିଙ୍ଗ ହୁଏ। ଯେଉଁଦିନ ଉଦିତ ପ୍ରତାପ ବିମଳାର ନିର୍ଦ୍ଦିଷ୍ଟ ହେବାର ସମ୍ବାଦ ଶୁଣିଲେ ସେଦିନ ତାଙ୍କର ମୁଖ ଗମ୍ଭୀର ହୋଇଥିଲା, ଯେପରି ସେ ସବୁବେଳେ କ'ଣ ଚିନ୍ତା କରୁଛନ୍ତି। ରଣକୋଳାହଳ ତାଙ୍କର ପ୍ରାଣକୁ ନଚାଇ ପାରିଲା ନାହିଁ, ସେ ନୀରବରେ ବସି ଚିନ୍ତା କରିବାକୁ ଲାଗିଲେ। କିଛିଦିନ ପରେ ଦୁର୍ଗ ଭିତରେ ପୁରୀ ପଡ଼ିଗଲା, ଉଦିତ ପ୍ରତାପ ଦୁର୍ଗରେ ନାହାନ୍ତି। ସରଳ ହୃଦୟ ପ୍ରସନ୍ନ କୁମାର ଏଥିର କାରଣ କିଛି ବୁଝିପାରିଲେ ନାହିଁ। ଯୁଦ୍ଧ ସମୟରେ ସେନାପତି ପୁତ୍ରଙ୍କର ଇଦୃଶ୍ୟ ଆଚରଣ ଦେଖି ସମସ୍ତେ ବ୍ୟଥିତ ହେଲେ। କିନ୍ତୁ ଜଗତର ଦୁଃଖ ହେଉ ବା ସୁଖ ହେଉ, ସମସ୍ତେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ, ମନୁଷ୍ୟ ଦେବତା ନୁହେଁ, ସମୟ ସମୟ ହେବାକୁ ଚେଷ୍ଟା କରିଥାଏ ମାତ୍ର। ସଂସାରରେ ଏଭଳି ଦେବତା ଅଭିଳାଷୀ ମନୁଷ୍ୟଙ୍କ ସଂଖ୍ୟା ନିତ୍ୟାନ୍ତ କମ୍, ନାହିଁ କହିଲେ ଚଳେ। ପ୍ରକାଶ୍ୟରେ ହେଉ ବା ଗୋପନରେ ହେଉ, ସଭିଏ ନିଜ ନିଜ ସ୍ୱାର୍ଥରେ ମାତିଛନ୍ତି। ଯେଉଁମାନେ ଏହି ନିୟମର ବହିର୍ଭୂତ ସେମାନେ ନମସ୍କରଣୀୟ। ଓଡ଼ିଆମାନଙ୍କ ହସ୍ତରେ ବାରମ୍ବାର ପରାସ୍ତ ହୋଇ ମରାଠାମାନେ ଅତିଶୟ କାତର ହୋଇପଡ଼ିଲେ। ଓଡ଼ିଶାକୁ ଜୟ କରିବା ସେମାନେ ଯେପରି ସହଜ ବୋଲି ଭାବିଥିଲେ, କାର୍ଯ୍ୟରେ ତହିଁର ବିପରୀତ ଦେଖିବାକୁ ପାଇଲେ। ସ୍ୱାଧୀନ ଜାତିକୁ ପରାଧୀନ କରିବା ସହଜ କଥା ନୁହେଁ। ସମ୍ବଲପୁରାଧିପତି ଅଭୟ ସିଂହଙ୍କ ହସ୍ତରେ ମରାଠାମାନେ ଯେ ପରାଜୟ ସ୍ୱୀକାର କରିଥିଲେ ତହିଁର ଯନ୍ତ୍ରଣା ଆଜି ଯାଏ ଯାଇନାହିଁ। ତାପରେ ପୁଣି ଜୟନ୍ତ ସିଂହଙ୍କ ହସ୍ତରେ ଅପମାନ, ନାନାସାହେବ ଭୋସଲା ଏପରି ଅବସ୍ଥାରେ କ'ଣ କରିବେ କିଛି ଠିକ୍ କରିପାରିଲେ ନାହିଁ। ସମସ୍ତ ସାମନ୍ତମାନଙ୍କୁ ଏକତ୍ରିତ କରି ସେ ମନ୍ତ୍ରଣା କରିବାକୁ ଲାଗିଲେ। ଦୁର୍ଗକୁ ଅଧିକାର କରିବାର ଅନେକ ଉପାୟ ଉଦ୍ଭାବିତ ହେଲା, କିନ୍ତୁ ସେଗୁଡ଼ିକ ଅସମ୍ଭବ ଜ୍ଞାନରେ ପରିତ୍ୟକ୍ତ ହେଲା। ମରାଠା ଶିବିରରେ ବିଷାଦର ରାଜ୍ୟ ପ୍ରତିଷ୍ଠିତ ହେଲା। ନାନାସାହେବ ଚିନ୍ତାକୁଳ ମନରେ ଶିବିର ପରିତ୍ୟାଗ କରି ମହାନଦୀ କୂଳରେ ବିଚରଣ କରିବାକୁ ଲାଗିଲେ। ଜ୍ୟୋତ୍ସ୍ନାତ ଲହଣ୍ଡା ପର୍ବତର ସ୍ୱର୍ଗୀୟ କାନ୍ତି ଦେଖି ତାଙ୍କର ହୃଦୟରେ ଅପୂର୍ବ ଆନନ୍ଦ ଜାତ ହେଲା। ସେ ଅଲୌକିକ ସୌନ୍ଦର୍ଯ୍ୟ ସମ୍ମୁଖରେ ସୌନ୍ଦର୍ଯ୍ୟରେ କମ୍ପମାନ କଳନାଦିନୀ ପର୍ବତ ସ୍ରୋତସ୍ୱତି ମସ୍ତକରେ ନୀଳ ଆକାଶ, ସତେ ଯେପରି ଉପରୁ ନୀଳିମା ଥପ୍ଥପ୍ ହୋଇ ପଡ଼ୁଛି। ନାନାସାହେବ ମୁଗ୍ଧ ନେତ୍ରରେ ଏ ଅପରୂପ ସୌନ୍ଦର୍ଯ୍ୟ ଦେଖିବାକୁ ଲାଗିଲେ। କିନ୍ତୁ ପରମୁହୂର୍ତ୍ତରେ ସବୁ ଅନ୍ଧକାର ହୋଇଗଲା। ପ୍ରକୃତିର ସେ ଚାରୁଶିଳ୍ପ କେଉଁଆଡ଼େ ଉଭେଇଗଲା। ସେ ବିଷର୍ଣ୍ଣ ମନରେ ରୋଦନ କରିବାକୁ ଲାଗିଲେ। କିଛି କ୍ଷଣ ପରେ ଚକ୍ଷୁ ଉନ୍ମିଳନ କରି ଦେଖିଲେ ଯେ ଜଣେ ଯୁବକ ମହାନଦୀ ବକ୍ଷର ଶିଳା ଉପରେ ବସିଛନ୍ତି। ଯୁବକଙ୍କ ପରିଚ୍ଛେଦ ଦେଖି ତାଙ୍କୁ ଶତ୍ରୁପକ୍ଷ ଭାବି ଭୀଷଣ ଗର୍ଜନର ସହ ସେ ତାଙ୍କ ଉପରେ ଲମ୍ଫ ପ୍ରଦାନ କରିଥିଲେ। କିନ୍ତୁ ଯୁବକ ପର୍ବତ ପ୍ରାୟ ଅଟଳ, ପ୍ରତ୍ୟାକ୍ରମଣର ଚେଷ୍ଟା ମାତ୍ର ବିରହିତ। ସେ ନାନାସାହେବଙ୍କ ଆଡ଼କୁ ନୀରବରେ ଅଗ୍ରସର ହୋଇ ତାଙ୍କୁ ଆଲିଙ୍ଗନ ପାଶରେ ଆବଦ୍ଧ କଲେ। ଯୁବକଙ୍କର ଏପରି ରୀତି ଦେଖି ନାନାସାହେବ ଆଶ୍ଚର୍ଯ୍ୟାନ୍ୱିତ ହୋଇଗଲେ। ସେମାନଙ୍କ ମଧ୍ୟରେ ଅନେକ କଥାବାର୍ତ୍ତା ହେଲା, କିନ୍ତୁ ସେ ଗୁପ୍ତ କଥାବାର୍ତ୍ତା କେହି ଶୁଣିନାହାନ୍ତି। ଏଣୁ ପାଠକମାନଙ୍କୁ ତାହା ଉପହାର ଦେଇନପାରି ଆମେମାନେ ଦୁଃଖିତ। କେବଳ ଲୋକଙ୍କ ମୁଖରୁ ଶୁଣିଛୁ ସେ ଯୁବକଙ୍କ ନାମ ଉଦିତ ପ୍ରତାପ। ଗଳ୍ପର ଚତୁର୍ଥ ପରିଚ୍ଛେଦ, ଘୋର ଅନ୍ଧକାର। କିନ୍ତୁ ଏ ରକ୍ତପାତରେ ତୁମର ଲାଭ? ଲାଭ? ଦେଶର ଶତ୍ରୁକୁ ବିନାଶ କରି ଜନ୍ମଭୂମିର ସ୍ୱାଧୀନତା ରକ୍ଷା କରିବି, ଏହା କ'ଣ କ୍ଷତ୍ରିୟ ବୀରର ଚରମ ଲାଭ ନୁହେଁ? ଏପରି ଭାବିବା ମୂର୍ଖତା ଭିନ୍ନ ଆଉ କିଛି ନୁହେଁ। ମରାଠାମାନେ ଚିର ବିଜୟୀ, ସେମାନଙ୍କ ସଙ୍ଗେ ଯୁଦ୍ଧ କରି ପରାଜିତ ହେବ, ବରଂ ସେମାନଙ୍କୁ ସାହାଯ୍ୟ କଲେ ଜମି ଜାଗିର ପାଇ ବଡ଼ଲୋକ ହୋଇପାରିବ। ସେ କି ଉଦିତ ପ୍ରତାପ, ତୁମ ମୁହଁରେ ଏପରି କଥା? କ୍ଷମା କରିବ, ମୁଁ ସେ କାର୍ଯ୍ୟ କରିପାରିବି ନାହିଁ। ଆଜି ସୁଦ୍ଧା ଧର୍ମ ଅଛି, ପୂର୍ବପରି ଆଜି ସୁଦ୍ଧା ଚନ୍ଦ୍ରସୂର୍ଯ୍ୟ ଉଦିତ ହେଉଛନ୍ତି। ତମେ ସେ କୁଟୀଳ ମନ୍ତ୍ରଣା ଛାଡ଼, ଦେଶର ଶତ୍ରୁକୁ ବିନାଶ କରି ଧନ୍ୟ ହୁଅ। ଶତ୍ରୁ ବିନାଶ ଯୁଦ୍ଧ ନା, ଜୟ ପରାଜୟରେ ଅନିଶ୍ଚିତ ସ୍ଥାନକୁ ଯିବା ମଧ୍ୟ ଠିକ୍ ନୁହେଁ। ନା ନା, ଏପରି କହନା। ଏହା କହି ପ୍ରସନ୍ନ କୁମାର ତୀକ୍ଷ୍ଣ ଦୃଷ୍ଟିରେ ଉଦିତ ପ୍ରତାପଙ୍କ ମୁଖ ଆଡ଼କୁ ଅନାଇବାକୁ ଲାଗିଲେ। କିନ୍ତୁ ଉଦିତ ପ୍ରତାପ ସ୍ଥିର ସଂକଳ୍ପ, ସେ ମରାଠାଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ ନାହିଁ। ପ୍ରସନ୍ନ କୁମାରଙ୍କ କଥା ଶୁଣି ତାଙ୍କର ଭ୍ରୁଯୁଗଳ ଈଶତ୍ କୁଞ୍ଚିତ ହେଲା, ନୟନରୁ ବକ୍ରଜ୍ୟୋତି ନିର୍ଗତ ହେଲା। ସେ କିଛି ନ କହି ବଂଶୀବାଦନ କଲେ। ବଂଶୀବାଦନ ସଙ୍ଗେ ସଙ୍ଗେ ବହୁସଂଖ୍ୟକ ମରାଠା ସୈନିକ ବମ୍ ବମ୍ ମହାଦେବ ଧ୍ୱନି କରି ତୋରଣ ଆଡ଼କୁ ଧାବମାନ ହେଲେ ଓ ପ୍ରସନ୍ନ କୁମାରଙ୍କୁ ଘେରି ପକାଇଲେ। ପ୍ରସନ୍ନ କୁମାର କିଂ କର୍ତ୍ତବ୍ୟ ବିମୁଢ଼ ହୋଇ ଏସବୁ ଦେଖିବାକୁ ଲାଗିଲେ। ଉଦିତ ପ୍ରତାପ ପ୍ରତିହିଂସା ସାଧନର ଉପଯୁକ୍ତ ସମୟ ପାଇ ଖଡ୍ଗହସ୍ତରେ ପ୍ରସନ୍ନ କୁମାରଙ୍କ ଆଡ଼କୁ ଧାବମାନ ହେଲେ। କିନ୍ତୁ ପ୍ରସନ୍ନ କୁମାରଙ୍କ ମୁଣ୍ଡ ଛିଣ୍ଡୁ ନ ଛିଣ୍ଡୁଣୁ ପଛରୁ କିଏ ଆସି ତାଙ୍କର ମସ୍ତକକୁ ଶରୀରରୁ ବିଚ୍ଛିନ୍ନ କଲେ। ସୈନିକମାନେ ବିସ୍ମୟାବିଷ୍ଟ ନେତ୍ରରେ ଦେଖିଲେ ଯେ ଜଣେ ସନ୍ନ୍ୟାସିନୀ ଉଦିତ ପ୍ରତାପଙ୍କ ଛିନ୍ନ ମସ୍ତକକୁ ହସ୍ତରେ ଧରି କେଉଁଆଡ଼େ ଚାଲିଗଲା। ତାକୁ ଖୋଜିବା ପାଇଁ ସେମାନେ ଅନେକ ଚେଷ୍ଟା କଲେ, କିନ୍ତୁ କୌଣସିଠାରେ ପାଇଲେ ନାହିଁ। ପ୍ରସନ୍ନ କୁମାର ବିସ୍ମିତ ସ୍ତମ୍ଭିତ ହୋଇ ଦେଖିବାକୁ ଲାଗିଲେ। ଉଦିତ ପ୍ରତାପଙ୍କ ମସ୍ତକ ଶରୀରରୁ ବିଚ୍ୟୁତ ହେଲା, ସେଥି ସଙ୍ଗେ ସଙ୍ଗେ ସମ୍ବଲପୁରର ସ୍ୱାଧୀନତା ରବି ମଧ୍ୟ ଅସ୍ତମିତ ହେଲା। ମରଟ୍ଟାମାନେ ଅପ୍ରତ୍ୟାଶିତ ଭାବରେ ସମଲାଇ ଫାଟକ ବାଟେ ଦୁର୍ଗ ମଧ୍ୟରେ ପ୍ରବେଶ କରି ଜୟନ୍ତ ସିଂହ ଓ ତଦୀୟ ପୁତ୍ର ମହାରାଜା ସାହେବଙ୍କୁ ବନ୍ଦୀ କଲେ। ସମ୍ବଲପୁର ଦୁର୍ଗ ଶତ୍ରୁମାନଙ୍କର ହସ୍ତଗତ ହେଲା। ପ୍ରସନ୍ନ କୁମାର ପ୍ରାଣପଣେ ଚେଷ୍ଟା କରି ସୁଦ୍ଧା ଦୁର୍ଗ ରକ୍ଷା କରିପାରିଲେ ନାହିଁ। ତାଙ୍କର ଆହତ ଶରୀର ଧରାଶାୟୀ ହେଲା। ସମ୍ବଲପୁର ମୁଖ ବିଷାଦ କାଳିମା ରଞ୍ଜିତ ହେଲା। ସ୍ୱାଧୀନ ଜାତି ପରାଧୀନ ହେଲା। ହାଏ ଉଦିତ ପ୍ରତାପ, ସେସବୁ ବିମଳାର ରୂପର ମୂଲ୍ୟ ସ୍ୱରୂପ ସ୍ୱଦେଶର ସ୍ୱାଧୀନତା ବିକ୍ରୟ କଲା, କିଏ କିଏ ସେ ସନ୍ନ୍ୟାସିନୀ? କିନ୍ତୁ ଏଇ ଯୋଉ ସନ୍ନ୍ୟାସିନୀ ସେ କିଏ? ତମୋମୟୀ ରଜନୀରେ ଶ୍ମଶାନରେ ବସି ସେ କରୁଛି କ'ଣ? ସନ୍ନ୍ୟାସିନୀ ବ୍ୟଥିତ ମନରେ ଆକୁଳ ପ୍ରାଣରେ ଆକାଶକୁ ଅନାଇ ଗାଇବାକୁ ଲାଗିଲା। କିମ୍ପା ଦୟାମୟ ହୋଇଣ ନିର୍ଦ୍ଦୟ ଦେଲହୀନ ଜନମ କାନ୍ଦି କାନ୍ଦି ହରି ଗଲିଣିତ ସରି ପୋଡ଼ୁଏହୀନ କରମ ହେଲି ମୁଁ ସଂସାରେ ଘୋର ଅଭିଶାପ ଜହିଁ ଗଲି ତହିଁ ବିଞ୍ଚି ଅଛି ପାପ ଜଗତର ତପ୍ତ ନୋତକ ପ୍ରବାହେ ହେଉଅଛି ଭାସମାନ ଅଶାନ୍ତିର ମନ୍ତ୍ର ପଢ଼ିଲି ଜଗତେ ବୁଡ଼ି ଅଛି ଏବେ ସ୍ୱଦେଶ ରକତେ ଧିକ ମୋର ରୂପ ଧିକ ଯୌବନ ଧିକ ମୋର ଏ ଜୀବନ ଅସାର ସଂସାର ଅପାର ଯାତନା ଦେଉଅଛି ମୋତେ ବିଷମ ଲାଞ୍ଛନା ପ୍ରେମମୟ ହରି କରୁଣା ବିସ୍ତାରୀ ପାଦ ପଦ୍ମେ ଦିଅ ସ୍ଥାନ। ଶ୍ମଶାନ କ୍ରୋଡ଼ରେ ସାହିତ୍ୟ ଯନ୍ତ୍ରଣାକ୍ରାତର ପ୍ରସନ୍ନ କୁମାର ଏହି ସୁମଧୁର ସଙ୍ଗୀତ ଶୁଣି ମୁଗ୍ଧ ହୋଇଥିଲେ। ତାଙ୍କର ରୁଧିରାକ୍ତ ମୁଖରେ ହାସ୍ୟର ବିମଳ ଦେଖା ଝଲସି ଉଠିଲା। କେଉଁ ଅଜ୍ଞାତ ପ୍ରଦେଶରୁ ଅମୃତ ଝଙ୍କାର ଆସି ତାଙ୍କୁ ଗୋଟିଏ ମୋହମୟ ଶାନ୍ତିମୟ ରାଜ୍ୟକୁ ନେଇଗଲା। ସେଠାରେ ସେ ସ୍ୱର୍ଗର ଚିତ୍ର ଦେଖିବାକୁ ପାଇଲେ। କିଏ ଯେପରି ତାଙ୍କ ନିକଟକୁ ଆସି ଚିରପରିଚିତ ବିଣାଜିଣା ସ୍ୱରରେ ତାଙ୍କୁ ଡାକି ଗୋଟିଏ ସ୍ୱପ୍ନମୟ କୁଞ୍ଜରେ ବସାଇ ନିଜେ ତାଙ୍କ ନିକଟରେ ବସିଲା। ପ୍ରସନ୍ନ କୁମାରଙ୍କ ଶରୀର ପୁଲକିତ ହୋଇଗଲା। ସେ ଅଲୌକିକ ସୌନ୍ଦର୍ଯ୍ୟ ଅପ୍ସରା ସମ୍ଭବ ଜ୍ୟୋତି କିନ୍ନର କଣ୍ଠ ତାଙ୍କ ମନରେ ଯେପରି ପ୍ରାଚୀନ ସ୍ମୃତି ଅଙ୍କିତ କଲା। ସେ ଚକ୍ଷୁ ଖୋଲି ଦେଖିଲେ ତାଙ୍କ ନିକଟରେ ଜଣେ ମୁକୁଳିତ କେଶପାଶା ଗୈରିକ ବସନୀ ଅନିନ୍ଦ୍ୟ ସୁନ୍ଦରୀ ସନ୍ନ୍ୟାସିନୀ ମୂର୍ତ୍ତି ବସିଛନ୍ତି। ତାଙ୍କୁ ଦେଖି ପ୍ରସନ୍ନ କୁମାରଙ୍କ ଶରୀରରେ ସିଂହ ବିକ୍ରମ ଉଦିତ ହେଲା। ସେ ଗାତ୍ରୋତ୍ଥାନ କରି ସନ୍ନ୍ୟାସିନୀଙ୍କୁ ଆଲିଙ୍ଗନ କରି କହିଲେ, ବିମଳା ବିମଳା! ଆଉ କହିପାରିଲେ ନାହିଁ। ତାଙ୍କର ଶରୀର ଅବସନ୍ନ ହୋଇଗଲା। ଶରୀରର କ୍ଷତସ୍ଥାନ ମାନଙ୍କରୁ ପ୍ରବଳ ବେଗରେ ରୁଧିର ବହିବାକୁ ଲାଗିଲା। ପ୍ରାଣହୀନ ପିଣ୍ଡ ଧରା ଲୁଣ୍ଠିତ ହେଲା। ବିମଳା ଏହା ଦେଖି ବିକଳରେ ରୋଦନ କରିବାକୁ ଲାଗିଲା। ତାର ଜୀବନର ଧ୍ରୁବତାରା ଅସ୍ତବିତ ହୋଇଗଲା। ସେ ଉତ୍ତରୀୟ ମଧ୍ୟରୁ ତୀକ୍ଷ୍ଣ ଛୁରିକା ବାହାର କରି ନିଜ ବକ୍ଷଦେଶରେ ବିଦ୍ଧ କଲା। ଯନ୍ତ୍ରଣା ପ୍ରତି ଲକ୍ଷଣ କରି ରୁଧିରାକ୍ତ କଳେବରରେ ପ୍ରସନ୍ନ କୁମାରଙ୍କ ରୁଧିରାକ୍ତ ଶରୀରକୁ ଆଲିଙ୍ଗନ କଲା। ଆହା, ସେ ଅନ୍ତିମ ଆଲିଙ୍ଗନ, ସେ ଅନ୍ତିମ ଚୁମ୍ବନ କେତେ ପବିତ୍ର, କେତେ ମଧୁର! ସେ ଲୋତକରେ ଅମୃତ, ରକ୍ତରେ ମନ୍ଦାକିନୀ। ଏ ସ୍ୱାର୍ଥତ୍ୟାଗର ପବିତ୍ର ତପବନ ହିଁ ସ୍ୱର୍ଗ।